ଆକସ୍ମିକତା ଓ ଆବିଷ୍କାର, ରଚନା ଡକ୍ଟର ବିଦ୍ୟାଧର ପାଢ଼ୀ। ସଞ୍ଜବେଳ ପ୍ରଖର ଉଜ୍ଜ୍ୱଳ ଆଲୋକ ଲିଭିଲିଭି ଆସେ, ସ୍ନିଗ୍ଧ ସ୍ୱପ୍ନୀଳ ଅନ୍ଧକାର ବିଛେଇ ହୋଇଯାଏ, ତାରାଦୀପ ଜଳି ଉଠେ, ଦୁର୍ବାର କର୍ମଠ ଶିଶୁର କାୟିକ ଖେଳ ସୀମା ସଙ୍କୁଚିତ ହୁଏ, କିନ୍ତୁ ତାର କଳ୍ପନା ଦିହୁଡ଼ି ଦୀପ୍ତ ହୁଏ। ଠାକୁମା ଗପଗଢ଼ା ପକ୍ଷୀରାଜ ଘୋଡ଼ାରେ ଚଢ଼ି ସେ ପରୀ ରାଇଜକୁ ଉଡ଼ିଯାଏ। ସେ ଦେଶରେ ସବୁ ଅସମ୍ଭବ ସମ୍ଭବ ହୁଏ, ସେଠି ପୂର୍ବାପର ସମ୍ପର୍କ ନଥାଏ। ସେ ଦେଶରେ ହୀରାର ଧାର ବୁହେ ତ ମହୁରେ ଘର ହୁଏ। ସେହି କୁହୁକ ରାଜ୍ୟରେ କେବଳ ଗୋଟିଏ ନିୟମ ଶାସନ କରେ, ତାହା ହେଉଛି ଆକସ୍ମିକତା। ଐନ୍ଦ୍ରଜାଲିକ ଆକସ୍ମିକତାର ସିଦ୍ଧିରେ ଅନ୍ୟ ସବୁ ନିୟମ ବିଲୟ ଲାଭ କରେ। କଳଙ୍କି ଲଗା ପୁରୁଣା ଦୀପ ମାଜିଲେ ବେତାଳ ବାହାରେ, ଗାୟାଳ ପିଲା ମୁଣ୍ଡରେ ପାଟହାତି ସୁନା କଳସ ଢାଳେ, ତାପରେ ରୂପକଥା ବଢ଼େ, ଆକସ୍ମିକତା ରଙ୍ଗ ଫୁଟ ନିଏ। କାଉଁରୀ ରାଇଜରେ ଆକସ୍ମିକତା ଅପ୍ରତିଦ୍ୱନ୍ଦ୍ୱୀ ଭାବେ ରାଜୁତି କରେ, ହେଲେ ଗ୍ରାସାଚ୍ଛାଦନ ସର୍ବସ୍ୱ ବାସ୍ତବ ଚଳଣୀରେ ମଧ୍ୟ ଆକସ୍ମିକତାର ପ୍ରଭାବ ନଗଣ୍ୟ ନୁହେଁ। ଆବହମାନ କାଳରୁ ମଣିଷ ଆକସ୍ମିକ ଭାବେ ନାନାବିଧ ଶକ୍ତି ଭଣ୍ଡାର ଆବିଷ୍କାର କରିଛି ଏବଂ ଆବିଷ୍କୃତ ଶକ୍ତିକୁ ନୂଆ ନୂଆ ଉପାୟରେ ନିୟୋଜିତ କରି ଆରଣ୍ୟ ପ୍ରକୃତିକୁ କବଳିତ କରିଛି। ତେଣୁ ମଣିଷ ହୋଇଛି ଶ୍ରେଷ୍ଠ ଜୀବ। ତାର ସଭ୍ୟତା ଉତ୍ତରୋତ୍ତର ବୃଦ୍ଧି ଲାଭ କରିଛି, ତାର ସୁଖ ସ୍ୱାଚ୍ଛନ୍ଦ୍ୟ ସମ୍ଭୋଗ ସର୍ବୋତ ଭାବେ ବଢ଼ିଛି। ଆକସ୍ମିକତାର ସଦୁପଯୋଗ କରି ମଣିଷ ପଶୁତ୍ୱରୁ ଉଠି ଦେବତ୍ୱ ଲାଭ କରିଛି। ମାନବ ସମାଜ ବିକାଶର ପ୍ରାତକାଳରେ ଅସଭ୍ୟ ମାନବ ଯେ ନିଆଁ ଉତ୍ତୋଳକ ଓ ଚକ ଆଦିର କୌଶଳ ନିଶ୍ଚୟ ଆକସ୍ମିକ ଭାବେ ଶିଖିଥିବ, ଏଥିରେ ସନ୍ଦେହ ନାହିଁ। ଶିକାର ଖୋଜୁ ଖୋଜୁ ସେ ନିଆଁର ସନ୍ଧାନ ପାଇଥିବ ଏବଂ ପରେ ଦୈବାତ୍ କେବେ ପଥରକୁ ପଥର ଦେହରେ ପିଟି ବା କାଠକୁ କାଠ ଦେହରେ ଘଷି ସେ ନିଆଁ ବାହାର କରିବା ଶିଖିଥିବ। ସେହିପରି ହୁଏତ ପଥର ଚାପା ତୋଳୁ ତୋଳୁ ଲିଭର ଯନ୍ତ୍ର କଥା ଜାଣିଥିବ ଏବଂ ଶିକାରକୁ ଘୋଷାରି ଘୋଷାରି ନେଉ ନେଉ ଚକ ଆବିଷ୍କାର କରିଥିବ। କ୍ଷୁଧାର୍ତ୍ତ ମାନବ ଅକସ୍ମାତ୍ ଅର୍ଦ୍ଧଦଗ୍ଧ ମାଂସ ବା ଫଳ ଖାଇବାକୁ ବାଧ୍ୟ ହୋଇ ରନ୍ଧନ କୌଶଳ ଆବିଷ୍କୃତ କରିଥିବ। ଶୋଷ ମେଣ୍ଟାଇବାକୁ ହ୍ରଦକୂଳକୁ ଯାଉ ଯାଉ କେହ୍ଲୁଅ ମାଟିରୁ ପାତ୍ର ଗଢ଼ିବା ଧାରଣା ପାଇଥିବ। ଯାଯାବର ଶିକାରୀ ମାନବ ଆହତ ମାତୃପଶୁର ଅସହାୟ ଶିଶୁକୁ ଅକସ୍ମାତ୍ ଜୀବନ୍ତ ଅବସ୍ଥାରେ ପାଇ ପଶୁପାଳନ ଶିଖିଥିଲା ଏବଂ ପରିତ୍ୟକ୍ତ ପୁରାତନ ପଶୁ ଚାରଣଭୂମିକୁ ଫେରି କୃଷିର ଉପାଦେୟତା ଉପଲବ୍ଧି କରିଥିଲା। ବୀର ଯୁବକ ଶିକାର ଖୋଜୁ ଖୋଜୁ ଦୂର ପାର୍ବତ୍ୟ ଅଞ୍ଚଳକୁ ଚାଲିଯାଇଥିଲା। ରାତ୍ରିର ଅନ୍ଧକାର ଏବଂ ଶୀତରୁ ଆତ୍ମରକ୍ଷା କରିବା ନିମିତ୍ତ ପଥର ଚଟାଣ ଉପରେ ଶୁଖିଲା ଡାଳପତ୍ର ଏବଂ ଘାସ ଗଦା କରି ଅଗ୍ନି ଉତ୍ସବ ଆରମ୍ଭ କରିଥିଲା। କିନ୍ତୁ କି ଆଶ୍ଚର୍ଯ୍ୟ, ନିଆଁ ତଳେ ପଥର ଯେ ତରଳି ବୋହିଯାଉଛି, ସେହି ଆକସ୍ମିକ ଘଟଣାରୁ ଧାତୁ ଆବିଷ୍କୃତ ହୋଇଥିଲା। ତାପରେ ମଣିଷ ପଥର ଛାଡ଼ି ଧାତୁରେ ତାର ହତିଆର ଗଠନ କରିଥିଲା। ଆକସ୍ମିକ ଆବିଷ୍କାର ପରେ ଆକସ୍ମିକ ଆବିଷ୍କାର ମଣିଷର ଶକ୍ତିକୁ ବଢ଼ାଇଥିଲା। ସେ କେବଳ ବାହୁବଳ ଉପରେ ନିର୍ଭର ନକରି କଳବଳ ଆୟତ୍ତ କରି ଅପରାଜେୟ ବୀର ବୋଲାଇଲା। ଆଦିବାସୀ ଗୋଷ୍ଠୀମାନଙ୍କରେ ପ୍ରଚଳିତ ଜନଶ୍ରୁତି ଏବଂ ଲୋକକଥା ଅନୁଧ୍ୟାନ କଲେ କେତେ ବୀରତ୍ୱ କାହାଣୀ ଶୁଣିବାକୁ ମିଳେ। ସେଗୁଡ଼ିକରେ ପୂର୍ବପୁରୁଷରେ କେହି କେହି ବୀର କିପରି ଆକସ୍ମିକ ଭାବେ ବିବିଧ କଳକୌଶଳ ଆବିଷ୍କାର କରିଥିଲେ ତାହା ସଙ୍କେତରେ ପ୍ରକାଶ ପାଇଥାଏ। ସେହି ଗଳ୍ପମାନଙ୍କ ମଧ୍ୟରୁ ଏଠାରେ ମାତ୍ର ଦୁଇଟିର ଅବତାରଣା କରାଯାଉଛି। ଭୂମଧ୍ୟ ସାଗର ବକ୍ଷରେ ନାବିକମାନେ ପଣ୍ୟ ଭରା ପୋତ ବାହି ବାହି ଯାଉ ଯାଉ ସନ୍ଧ୍ୟା ହେଲା। ରାତ୍ରିରେ ବିଶ୍ରାମ କରିବା ଉଦ୍ଦେଶ୍ୟରେ ନାବିକମାନେ କୂଳରେ ପୋତ ବାନ୍ଧିଲେ ଏବଂ ସାଗର ବେଳାର ବାଲୁକା ପ୍ରାନ୍ତର ଉପରେ ଖାଦ୍ୟ ରାନ୍ଧିବା ଆୟୋଜନ କଲେ। ଚିକ୍କଣ ସୂକ୍ଷ୍ମ ବାଲିରେ ଚୁଲା ଗଢ଼ି ହେଲା ନାହିଁ, ଝିଙ୍କା କରିବାକୁ ନିକଟରେ ମଧ୍ୟ ପଥର ନାହିଁ। କେହି ଜଣେ ବୁଦ୍ଧିମାନ ନାବିକ ନାଁରୁ ସୋଡ଼ା ମୁଣ୍ଡା କାଢ଼ି ଝିଙ୍କା କରିଥିଲା। ନିଆଁ ଲାଗିଲା, ରନ୍ଧା ହେଲା, କିନ୍ତୁ କ୍ଳାନ୍ତ କ୍ଷୁଦିତ ନାବିକମାନେ ଚୁଲା ଭିତରର କୁହୁକ ଦେଖି ଖାଇବା ଶୋଇବା ଭୁଲିଗଲେ। ଇଏ କ'ଣ, ଚୁଲା ଭିତରେ ପାଣି ପରି ସ୍ୱଚ୍ଛ ତରଳ ଢଳ ଢଳ ଦ୍ରବ୍ୟ, ଆକସ୍ମିକତାର ଆବିର୍ଭାବ। ନାବିକମାନେ ରୋଷେଇ କରୁ କରୁ କାଚର ସନ୍ଧାନ ପାଇଗଲେ। ଉତ୍ତର ଆମେରିକା କଥା। ଗୋରାଲୋକେ ସେଠି ପହଞ୍ଚିବାର ବହୁ ପୂର୍ବ କଥା। ଗୋଟିଏ ଆଦିବାସୀ ବାଳିକାର ଘର ବହୁରଙ୍ଗୀ ପାଣି ନାମକ ଝରଣାର କୂଳରେ। ଝରଣା ପାଣି ଉପରେ ଇନ୍ଦ୍ରଧନୁର ରଙ୍ଗ ଜିଣି ଅଶେଷ ବର୍ଣ୍ଣ ବିଭବ ବାଳିକାକୁ ମୁଗ୍ଧ କରେ। ଆତ୍ମବିଭୋର ହୋଇ ସେ କେତେକାଳ ତାରି କୂଳରେ କଟାଏ। ବାଳିକାଟାର ଇଚ୍ଛା କିପରି ସେ ସେହି ବର୍ଣ୍ଣ ବୈଚିତ୍ର୍ୟକୁ ବାନ୍ଧି ରଖନ୍ତା। ଥରେ ସେ କ'ଣ କଲା ନା, ନିଜ ଦେହରେ ଘୋଡ଼େଇ ହୋଇଥିବା ସାଦା କମ୍ବଳ ଖଣ୍ଡିକୁ ସେହି ବହୁରଙ୍ଗୀ ପାଣି ଉପରେ ଭସେଇ ଧରିଲା। ସେ ଭାବିଥିଲା ସାଦା କମ୍ବଳ ଖଣ୍ଡିକ ତାର ରଙ୍ଗରେ ଉଜାଲା ହୋଇଯିବ। କେତେବେଳେକେ ଆଶାନ୍ୱିତା ବାଳିକାଟି କମ୍ବଳ ଖଣ୍ଡିକ ଟେକି ଧରିଲା, ମନ କିନ୍ତୁ ତାର ଭାଙ୍ଗିଗଲା। କମ୍ବଳ ଖଣ୍ଡିକରେ ଲେଶ ମାତ୍ର ରଙ୍ଗ ଲାଗିନାହିଁ। କମ୍ବଳ ଖଣ୍ଡିକ ଭିଜିଛି, ଭାରି ହୋଇଛି ଓ ବାସୁଛି। ଚିପୁଡ଼ିଲା ବେଳକୁ ହାତ ସଲସଲ ହେଉଛି, ଅଥଚ କମ୍ବଳରେ ଟୋପେ ବି ପାଣି ନାହିଁ। ଅଶୁଣା ଅଦେଖା କଥା, ଝିଅଟି କାବା ହୋଇଗଲା। ଦୌଡ଼ିଯାଇ ପୁରୁଖା ଲୋକଙ୍କୁ କହିଲା, ସେମାନଙ୍କୁ ବି ଏଇଟା ନୂଆ କଥା। ଝିଅଟି କମ୍ବଳ ରଙ୍ଗେଇବାକୁ ଯାଇ ଅଚାନକ ଭାବେ ଆବିଷ୍କାର କଲା ପେଟ୍ରୋଲ। ଏସବୁ ଇତିହାସ ଲେଖା ହେବାର ଆଗ କଥା, ତେଣୁ କିଏ କଲା, କେବେ କଲା ତାର ଠିକଣା ନାହିଁ। ମଣିଷର ସୁଖ ସୁବିଧା ପାଇଁ ସେହି ଅଜଣା ଲୋକଙ୍କ କରଣୀ ଅତୁଳନୀୟ। ତେବେ ଇତିହାସର ପୃଷ୍ଠାଗୁଡ଼ିକ ମଧ୍ୟ ସେହିପରି ଅସଂଖ୍ୟ ଆବିଷ୍କାରର ବର୍ଣ୍ଣନାରେ ପୁଷ୍କଳ। ଐତିହାସିକ ଯୁଗ ମଧ୍ୟରେ କଲମ୍ବସଙ୍କ ଆମେରିକା ଆବିଷ୍କାର ସର୍ବାପେକ୍ଷା ଅଧିକ ଚମକପ୍ରଦ ଏବଂ ବିସ୍ମୟକର। ସ୍ପେନ୍ ଦେଶରୁ ବାହାରି ପଶ୍ଚିମାଭିମୁଖେ ଯାଇ ପୂର୍ବ ଭାରତୀୟ ଦ୍ୱୀପପୁଞ୍ଜକୁ ଏକ ଦ୍ୱିତୀୟ ପଥ ଠିକଣା କରିବା ମାନସରେ ସେ ଜାହାଜ ଛାଡ଼ିଥିଲେ। ଅତ୍ୟନ୍ତ ଆକସ୍ମିକ ଭାବେ ସେ ଏକ ଅଶ୍ରୁତପୂର୍ବ ପଶ୍ଚିମ ଗୋଲକ ଆବିଷ୍କାର କଲେ। ମଜା କଥା ଯେ ସେ ତାଙ୍କ ନୂଆ ଆବିଷ୍କାର ସମ୍ପର୍କରେ ଆଦୌ ଅବହିତ ନଥିଲେ। ତାଙ୍କ କଳ୍ପନାରେ ଯେ କୌଣସି ତ୍ରୁଟି ହୋଇଛି ଏ ସମ୍ବନ୍ଧରେ ତାଙ୍କର ତିଳେ ହେଲେ ସନ୍ଦେହ ନଥିଲା। ଲକ୍ଷ୍ୟ ପୂରଣ ହୋଇଛି ବୋଲି ସେ ସୁନିଶ୍ଚିତ ଥିଲେ, ଅଥଚ ପ୍ରକୃତରେ କେଉଁ ପଥରେ ଗଲେ, କେଉଁଠି ପହଞ୍ଚିଲେ ଏବଂ କେଉଁଠୁ ଫେରିଲେ ସେ ସମ୍ବନ୍ଧରେ ସେ ସମ୍ପୂର୍ଣ୍ଣ ଅନ୍ଧକାରରେ ଥିଲେ। ତଥାପି ସେହି ଆକସ୍ମିକ ଆବିଷ୍କାର ଅନ୍ୟାନ୍ୟ ଆବିଷ୍କାରମାନଙ୍କର ସାହସ ବଢ଼େଇଥିଲା। ଆକସ୍ମିକତା ନିଶ୍ଚିତ ପରାଜୟକୁ ବିପୁଳ ବିଜୟରେ ପରିଣତ କରିଥିଲା। ବୈଜ୍ଞାନିକ ଗବେଷଣା ଏବଂ ଆବିଷ୍କାରରେ ମଧ୍ୟ ଏତାଦୃଶ ଆକସ୍ମିକତାର ସଦୁପଯୋଗ ଦେଖିବାକୁ ମିଳେ। ବୈଦ୍ୟୁତିକ ଶକ୍ତିର ବିକାଶ କ୍ଷେତ୍ରରେ ଏହାର ଯଥେଷ୍ଟ ପ୍ରମାଣ ବିଦ୍ୟମାନ। 1791 ଖ୍ରୀଷ୍ଟାବ୍ଦରେ ଇଟାଲୀୟ ପ୍ରାଣୀ ବିଜ୍ଞାନୀ ଗାଲଭାନି ଗବେଷଣାଗାରରେ ଥରେ ଏକ ଅଭିକ୍ରିୟା ନିମିତ୍ତ ତମ୍ବା ଅଙ୍କୁଶରେ ବେଙ୍ଗ ମୁଣ୍ଡକୁ ଫୋଡ଼ି ଲୌହ ଧାରଣାରୁ ଝୁଲାଇ ରଖିଥିଲେ। ପବନରେ ବେଙ୍ଗଟି ଦୋହଲୁଥିଲା, ଝୁଲୁଝୁଲୁ ଯେତେବେଳେ ବେଙ୍ଗର ଗୋଡ଼ଟି ଲୁହା ଖୁଣ୍ଟିରେ ବାଜିଯାଉଥିଲା ସେତେବେଳେ ବେଙ୍ଗଟି ଛଟପଟ ହେଉଥିଲା। ଗାଲଭାନି ନିଜ କାମ ଛାଡ଼ି ବେଙ୍ଗ ଗୋଡ଼ ଛାଟିବା ଲକ୍ଷ୍ୟ କଲେ। ତତ୍ପରେ ଅନ୍ୟାନ୍ୟ ପରୀକ୍ଷଣରୁ ସେ ସ୍ଥିର କଲେ ଯେ ଜାନ୍ତବ ବିଦ୍ୟୁତ୍ ଏହାର କାରଣ। ତାଙ୍କରି ଦେଶରୁ ଜଣେ ସମସାମୟିକ ବୈଜ୍ଞାନିକ ଭୋଲ୍ଟା ଏ କଥାକୁ ପ୍ରଥମେ ବିଶ୍ୱାସ କଲେ ନାହିଁ। ସେ ପୁଣି ନିଜେ ପରୀକ୍ଷଣ କରି ଦେଖିଲେ, ଫଳରେ ବୈଦ୍ୟୁତିକ କୋଷ ଆବିଷ୍କୃତ ହେଲା 1800 ମସିହାରେ। ଭିନ୍ନ ଭିନ୍ନ ଦୁଇଖଣ୍ଡ ଧାତୁକୁ କୌଣସି ଜଳୀୟ ଦ୍ରବ୍ୟରେ ବୁଡ଼ାଇ ରଖିଲେ ସେ ଅଖଣ୍ଡ ବିଦ୍ୟୁତ୍ ପ୍ରବାହ କରେ ତାହା ଜଣାଗଲା। ଜଳବିଦ୍ୟୁତ୍ର ଆରମ୍ଭ ହେଲା ଏବଂ ତା ସହିତ ଆରମ୍ଭ ହେଲା ନୂତନ ଯୁଗ। ବିଦ୍ୟୁତ୍ ସଂକ୍ରାନ୍ତରେ ଅରେଷ୍ଟଡ଼ଙ୍କ ଆବିଷ୍କାର କଥା କହିଲେ ଅସଙ୍ଗତ ହେବ ନାହିଁ। ଅରେଷ୍ଟଡ଼ 1820 ଖ୍ରୀଷ୍ଟାବ୍ଦରେ ଏକ ଘରୋଇ ପ୍ରଦର୍ଶନ ବେଳେ ଅତି ଆକସ୍ମିକ ଭାବେ ବିଦ୍ୟୁତ୍ବାହୀ ତାରଟିଏ କମ୍ପାସର ଚୁମ୍ବକ କଣ୍ଟା ଉପରେ ସମାନ୍ତରଳ କରି ଧରିଥିଲେ। କିନ୍ତୁ ହେଲା କ'ଣ, ନିମିଷକେ ଦିଗ ନିର୍ଣ୍ଣୟ ଯନ୍ତ୍ରର ଚୁମ୍ବକ କଣ୍ଟାଟି ଚଟ୍ କରି ବୁଲିଗଲା ଏବଂ ବିଦ୍ୟୁତ୍ ତାର ସଙ୍ଗେ ସମକୋଣ କରି ରହିଲା। ବକ୍ତା ଶ୍ରୋତା ସମସ୍ତେ ଅବାକ୍। ଏହି ଆକସ୍ମିକ ଘଟଣାଟି ଚୁମ୍ବକ ଶକ୍ତି ଓ ବିଦ୍ୟୁତ୍ ଶକ୍ତିର ସମ୍ପର୍କ ସୁପ୍ରତିଷ୍ଠ କରିଦେଲା। ତାପରେ ଫାରାଡେଙ୍କ ଡାଇନାମୋ ଅନ୍ୟ ଏକ ଆକସ୍ମିକ ଘଟଣାରୁ ପ୍ରସ୍ତୁତ ହୋଇଥିଲା। ପଦାର୍ଥ ବିଜ୍ଞାନର ପ୍ରୟୋଗ ଫଳରେ ରେଡିଓ, ଟେଲିଭିଜନ ଆଦି ଯେତେ ଯେତେ ବିସ୍ମୟକର ଉଦ୍ଭାବନ ଆମ ସଭ୍ୟତାକୁ ପରିପୁଷ୍ଟ କରିଛି, ସେସବୁ ପଛରେ ଅନେକ ଆକସ୍ମିକ ଆବିଷ୍କାର ଲୁଚି ରହିଛି। ଯେଉଁ ଆଣବିକ ଶକ୍ତି ସହସ୍ର ସୂର୍ଯ୍ୟର ପ୍ରଖରତା ଏବଂ ପ୍ରଚଣ୍ଡତାକୁ ଧକ୍କା ଦେଇଛି, ତା ମୂଳରେ ମଧ୍ୟ ଆକସ୍ମିକତା ବିଦ୍ୟମାନ। ରଞ୍ଜନ 1895 ଆକସ୍ମିକ ଭାବେ ରଞ୍ଜନ ରଶ୍ମି ଆବିଷ୍କାର କରିବା ପରେ ଫ୍ରାନ୍ସର ବୈଜ୍ଞାନିକ ବେକ୍ରେଲ୍ ପ୍ରତି ଜ୍ୟୋତି ସମ୍ବନ୍ଧରେ ଗବେଷଣା କରୁଥିଲେ। କେତେକ ପଦାର୍ଥକୁ ସୂର୍ଯ୍ୟକିରଣରେ ରଖିଲେ ସେଥିରୁ କେତେକ ଅଭିନବ ଜ୍ୟୋତି ବହିର୍ଗତ ହୁଏ। ପିଚ୍ ବ୍ଲେଣ୍ଡ ନାମକ ୟୁରାନିୟମ୍ ପଥରରେ ସେପରି ହୁଏ ଭାବି ବେକ୍ରେଲ୍ ପରୀକ୍ଷଣ କରୁଥିଲେ। ସେଥିନିମିତ୍ତ ଫଟୋ ଫିଲ୍ମକୁ କାଗଜରେ ଗୁଡ଼େଇ ତା ଉପରେ ପିଚ୍ ବ୍ଲେଣ୍ଡ ରଖି ଖରାରେ ଥୋଇଦେଲେ। ଦୈବଯୋଗକୁ ଦୁଇ ଦିନ କାଳ ଝଡ଼ି ପାଗ ହେଲା, ସୂର୍ଯ୍ୟଙ୍କର ଦେଖା ମିଳିଲା ନାହିଁ। ଦୁଇ ଦିନ ପରେ ବେକ୍ରେଲ୍ ଫଟୋ ଫିଲ୍ମଟି ଧୋଇଦେଲେ। ଆଶ୍ଚର୍ଯ୍ୟର କଥା, ସେ ଫଟୋରେ ପଥରର ଉଜ୍ଜ୍ୱଳ ଛବି ପାଇଲେ। ସେହି ଘଟଣାରୁ ତେଜସ୍କ୍ରିୟତା ଆବିଷ୍କୃତ ହେଲା ଏବଂ ପରେ କ୍ୟୁରି ଦମ୍ପତି ରେଡିୟମ୍ ଆବିଷ୍କାର କରିଥିଲେ। କେବଳ ପଦାର୍ଥ ବିଜ୍ଞାନରେ ଯେ ଆକସ୍ମିକତା ସୁଯୋଗ ଓ ସୁଫଳ ଆଣିଛି ତା ନୁହେଁ, ଜ୍ୟୋତିର୍ବିଜ୍ଞାନରେ ମଧ୍ୟ ଏହି ଆକସ୍ମିକତା ଅଚିନ୍ତନୀୟ ସାଫଲ୍ୟ ଆଣିଦେଇଛି। ଜ୍ୟୋତିର୍ବିଜ୍ଞାନର ସର୍ବପ୍ରଧାନ ଉପକରଣ ହେଉଛି ଦୂରବୀକ୍ଷଣ ଯନ୍ତ୍ର। ସେହି ଯନ୍ତ୍ରଟିର ଆବିଷ୍କାର ପୂର୍ଣ୍ଣତଃ ଏକ ଆକସ୍ମିକ ଘଟଣା, ପ୍ରାୟ 350 ବର୍ଷ ତଳର କଥା। ୟୁରୋପର ଜଣେ ସିଦ୍ଧହସ୍ତ କାରିଗରଙ୍କ ଦୋକାନ। କାରିଗର ଜଣକ ଚଷମା କାଚ ଗଢ଼ିବାରେ ପ୍ରବୀଣ। ଆଖିର ତ୍ରୁଟି ଅନୁସାରେ କାହାର ଉତ୍ତଳ କାଚ ଦରକାର ତ କାହାର ଅବତଳ କାଚ ଦରକାର, ତେଣୁ କାରିଗର ଉଭୟ ପ୍ରକାର କାଚ ପ୍ରସ୍ତୁତ କରେ। ଦିନେ ତାର ପୁଅ ଉଭୟ ପ୍ରକାର କାଚରୁ ଖଣ୍ଡିଏ ଧଖଣ୍ଡିଏ ଧରି ଖେଳୁଥିଲା। ଦୈବାତ୍ ସେ କାଚ ଦୁଇ ଖଣ୍ଡକୁ ଆଗ ପଛ କରି ଆଖି ସିଧାରେ ଧରି ରଖିଲା। ଦେଖିଲା ଯେ ବହୁ ଦୂରସ୍ଥ ଗିର୍ଜାର ଚୂଡ଼ା ଅତି ନିକଟରେ ଦେଖାଯାଉଛି। ବାପାକୁ ସେ ସେଇ କଥା କହିଲା। କାରିଗର ବି ଏକଥା ଦେଖି ଆନନ୍ଦିତ ଓ ବିସ୍ମିତ ହେଲା। ସେ ଖଣ୍ଡିଏ ନଳି ମଧ୍ୟରେ କାଚ ଦୁଇ ଖଣ୍ଡ ସଜେଇ ଖଞ୍ଜିଦେଲା। ସେହି ହେଲା ପ୍ରଥମ ଦୂରବୀକ୍ଷଣ ଯନ୍ତ୍ର। ପିଲା ଖେଳରୁ ଉତ୍ପନ୍ନ ଯନ୍ତ୍ରଟି ନିକଟରେ ଆମେ ଯେ କେତେ ଋଣୀ ତାହା ସ୍ଥିର କରିବା ନିଶ୍ଚୟ ଅସମ୍ଭବ କଥା। ରସାୟନ ବିଜ୍ଞାନରୁ ଗୋଟିଏ ମାତ୍ର ଦୃଷ୍ଟାନ୍ତ ସମ୍ବନ୍ଧରେ ଏଠାରେ ଆଲୋଚନା କରିବା। 1856 ମସିହା ବିଲାତରେ ପର୍କିନ୍ ସାହେବ ଗବେଷଣାରେ ଲାଗିଥାନ୍ତି। ମ୍ୟାଲେରିଆର ଅବ୍ୟର୍ଥ ଔଷଧ କ୍ୱିନାଇନ୍ ଦକ୍ଷିଣ ଆମେରିକାର ଏକ ଜଙ୍ଗଲୀ ବୃକ୍ଷ ସିଙ୍କୋନାର ଛେଲିରୁ ବାହାର କରାଯାଉଥାଏ ଏବଂ ତାର ମୂଲ୍ୟ ଅତ୍ୟନ୍ତ ମହାର୍ଘ ହୋଇଥାଏ। ପର୍କିନ୍ଙ୍କ ଇଚ୍ଛା ଯେ କୃତ୍ରିମ ଉପାୟରେ ଗବେଷଣାଗାରରେ କ୍ୱିନାଇନ୍ ପ୍ରସ୍ତୁତ କରିବେ। ପଥର କୋଇଲା ପୋଡ଼ିଲେ ଯେଉଁ ରାଳ ବାହାରେ, ସେହି ରାଳର ରାସାୟନିକ ଗଠନରେ କ୍ୱିନାଇନ୍ ଗଠନର କେତେକ ସାମ୍ୟ ରହିଛି। ତେଣୁ ପର୍କିନ୍ ରାଳକୁ ରାସାୟନ ପଦ୍ଧତିରେ ବଦଳାଇ କ୍ୱିନାଇନ୍ ବାହାର କରିବାର ନିରନ୍ତର ଚେଷ୍ଟାରେ ଲାଗିଥାନ୍ତି। ଏହି ଅବସରରେ ଦିନେ ସେ କିଛି ଆନିଲିନ୍ ତୈଳ ଖଣ୍ଡିଏ ଟେଷ୍ଟ ଟ୍ୟୁବ୍ରେ ଗରମ କଲେ, କାଳେ ବା କ୍ୱିନାଇନ୍ ବାହାରିବ, କିନ୍ତୁ ତାହା ହେଲା ନାହିଁ। ଆନିଲିନ୍ ତୈଳ ଉତ୍ତପ୍ତ ହେବାରୁ ଏକ କଦର୍ଯ୍ୟ କଳା ଦ୍ରବ୍ୟ ବାହାରିଲା। ମନ ଭାଙ୍ଗିଗଲା। ଟେଷ୍ଟ ଟ୍ୟୁବ୍ଟି ସଫା କରିବାକୁ ପର୍କିନ୍ ଟିକିଏ ସୁରାସାର ଢାଳିଦେଲେ। କି ଆଶ୍ଚର୍ଯ୍ୟ କଥା, ଏକ ଅଦ୍ଭୁତ ଦିବ୍ୟ ମନୋହର ଜବା ରଙ୍ଗ ବାହାରି ପଡ଼ିଲା। କ୍ୱିନାଇନ୍ କଥା ଭୁଲି ପର୍କିନ୍ ରଙ୍ଗ ଖେଳରେ ମାତିଗଲେ। ସେହି ଆକସ୍ମିକ ଘଟଣାରୁ ସର୍ବପ୍ରଥମ କୃତ୍ରିମ ରଙ୍ଗର ସୃଷ୍ଟି ହେଲା। ତାପରେ ଶହ ଶହ ପ୍ରକାର କୃତ୍ରିମ ଚମତ୍କାର ରଙ୍ଗ ପ୍ରସ୍ତୁତ କରାଗଲା ଏବଂ ଆମର ବ୍ୟବହାର୍ଯ୍ୟ ଦ୍ରବ୍ୟମାନଙ୍କୁ ଅନାୟାସରେ ଓ ଅଳ୍ପ ବ୍ୟୟରେ ସୁରଞ୍ଜିତ କରାଯାଇପାରିଲା। ଭୌତିକ ବିଜ୍ଞାନରେ ଯେପରି, ଜୀବବିଜ୍ଞାନରେ ମଧ୍ୟ ସେହିପରି ଆକସ୍ମିକତା କାଉଁରି କାଠି ବୁଲେଇ ନିମିଷକରେ ସୁଲକ୍ଷଣ ସୌଭାଗ୍ୟ ଆଣିଦେଇଛି। ନଈର ମୋଡ଼ ଭାଙ୍ଗିଲେ ଯେପରି ଅପୂର୍ବ ସୁନ୍ଦର ଦୃଶ୍ୟରାଜି ଆଖି ଆଗରେ ଝଲସି ଉଠେ, ଠିକ୍ ସେହିପରି ଏକୈକ ଆକସ୍ମିକତା ନୂତନ ତଥ୍ୟ ଓ ତତ୍ତ୍ୱ ଦ୍ୱାରା ବିଜ୍ଞାନକୁ ସମୃଦ୍ଧ କରିଛି। ଜୀବବିଜ୍ଞାନ ସେହି ଭାସ୍ୱର ମୁହୂର୍ତ୍ତଗୁଡ଼ିକରୁ କେବଳ କେଇଟି ମାତ୍ର ଏଠାରେ ଉପସ୍ଥାପିତ କରାଯାଉଛି। କ୍ଲଡ୍ ବର୍ଣ୍ଣାର୍ଡ଼ଙ୍କର ଦୃଢ଼ୀଭୂତ ଧାରଣା ଥିଲା ଯେ ଶରୀରର ସ୍ନାୟୁତନ୍ତୁରେ ଗୋଟିଏ ଆବେଗ ଅତିକ୍ରମ କରିଗଲାବେଳେ ରାସାୟନିକ ପରିବର୍ତ୍ତନ ସଂଘଟିତ ହୁଏ ଏବଂ ଫଳରେ ଉତ୍ତାପ ନିର୍ଗତ ହୁଏ। ଗତ ଶତାବ୍ଦୀର ମଧ୍ୟଭାଗରେ ଏକ ଅଭିକ୍ରିୟା ଉପଲକ୍ଷରେ ବର୍ଣ୍ଣାର୍ଡ ଗୋଟିଏ ଠେକୁଆର କାନରେ ଉଷ୍ମତା ମାପି କାନକୁ ଆବେଗ ବାହି ନେଉଥିବା ସ୍ନାୟୁତନ୍ତ୍ରୁଟି ଛିନ୍ନ କରିଦେଲେ। ତାଙ୍କର ଧାରଣା ଅନୁସାରେ ସେହି କାନଟିର ଉଷ୍ମତା ଅନ୍ୟ କାନର ଉଷ୍ମତା ଅପେକ୍ଷା ଊଣା ହେବା କଥା, କିନ୍ତୁ ଅତ୍ୟନ୍ତ ବିସ୍ମୟର କଥା ଯେ ଛିନ୍ନ କାନଟିର ଉଷ୍ମତା ବଢ଼ିଗଲା। ସେହି ଆକସ୍ମିକ ଘଟଣାରୁ ଜଣାପଡ଼ିଲା ଯେ ଶରୀରର ପ୍ରତ୍ୟେକ ଅଂଶକୁ ପ୍ରବାହିତ ହେଉଥିବା ରକ୍ତ ସଞ୍ଚାଳନ ସ୍ନାୟୁମାନଙ୍କ ଦ୍ୱାରା ସର୍ବଦା ପ୍ରଭାବିତ ହେଉଥାଏ। ତେଣୁ ସ୍ନାୟୁତନ୍ତୁଟି ଛିନ୍ନ କରିଦେଲେ ଅଧିକ ଶୋଣିତ ଅଙ୍ଗଟିରେ ପ୍ଲାବିତ ହୋଇ ଉଷ୍ମତା ବଢ଼ାଇ ଦିଏ। ଫରାସୀ ଶରୀର ବିଜ୍ଞାନ ଗବେଷକ ଚାର୍ଲସ୍ ରିଚେଟ୍ଙ୍କ ସାଫଲ୍ୟରେ ମଧ୍ୟ ଆକସ୍ମିକତାର ମୁଦ୍ରା ସୁସ୍ପଷ୍ଟ। ଅଣ୍ଡା, ପଶମ, ଫୁଲ, ପରାଗ ଆଦି ଅତି ସାଧାରଣ ଦ୍ରବ୍ୟ ସଂସର୍ବରେ ଆସିଲେ କେତେକ ବ୍ୟକ୍ତି ବ୍ୟାଧିଗ୍ରସ୍ତ ହୋଇପଡ଼ନ୍ତି, ସମୟ ସମୟ ତାହା ମାରାତ୍ମକ ହୋଇପଡ଼େ। କିନ୍ତୁ ଏହାର କାରଣ କ'ଣ ଜଣାନଥିଲା କି ଏ ବିଷୟରେ କୌଣସି ଅଧ୍ୟୟନ ନଥିଲା। ରିଚେଟ୍ ଏକ ବିଷାକ୍ତ ସାମୁଦ୍ରିକ ପ୍ରାଣୀ ସମ୍ବନ୍ଧରେ ଗବେଷଣା କରୁ କରୁ ସେହି ଜାନ୍ତବ ବିଷର ତୀବ୍ରତା ମାପିବାକୁ ମନସ୍ଥ କରି ମୂଷାମାନଙ୍କୁ କେତେକ ମାତ୍ରାରେ ବିଷ ଖୁଆଇଦେଲେ। ମୂଷାମାନେ ଗରଳର ଜ୍ୱାଳା ସହି ବଞ୍ଚିଗଲେ। ପରେ ପୁଣି ସେହି ମୂଷାମାନଙ୍କୁ ଦୈବା ଥରେ ସେ ପୂର୍ବ ମାତ୍ରାର 10 ଭାଗରୁ 1 ଭାଗ ମାତ୍ର ବିଷ ଖୁଆଇଲେ। ମୂଷାଗୁଡ଼ିକ ସବୁ ମରିଗଲେ। ଯେଉଁ ମୂଷା 10 ଗୁଣ ବିଷ ଖାଇ ହଜମ କରିଦେଇଥିଲେ ସେମାନେ 1 ଗୁଣ ବିଷରେ ଢଳିପଡ଼ିଲେ କିପରି? ରିଚେଟ୍ ବି ବିଶ୍ୱାସ କରିପାରିଲେ ନାହିଁ। ପୁନର୍ବାର ସେ ସେହି ପରୀକ୍ଷଣ କଲେ। ଫଳରେ ଆଲର୍ଜି ସମ୍ବନ୍ଧରେ ସର୍ବପ୍ରଥମ ମୌଳିକ ତତ୍ତ୍ୱ ଆବିଷ୍କୃତ ହେଲା ଏବଂ ଆରୋପିତ ସ୍ପର୍ଶକାତରତା ଯେ ସମ୍ଭବ ତାହା ପ୍ରମାଣିତ ହେଲା। ଏକ ଦିଗରେ ରିଚେଟ୍ ବ୍ୟାଧି ବଢ଼ିବାର କାରଣ ଯେପରି ଆକସ୍ମିକ ଭାବରେ ଆବିଷ୍କାର କଲେ, ଅନ୍ୟ ଦିଗରେ ପାଶ୍ଚର ସେହିପରି ଆକସ୍ମିକ ଭାବେ ସଂକ୍ରାମକ ରୋଗରୋଧକ ଉପାୟ ଆବିଷ୍କାର କରିଥିଲେ। ଏକଦା ସେ କେତେଗୁଡ଼ିଏ କୁକୁଡ଼ାଙ୍କ ଶରୀରରେ ରୋଗ ରୋପଣ କରି ମାରିବାକୁ ଗଲେ, କିନ୍ତୁ ଯୋଗକୁ ଭୁଲରେ ସେ ଏକ ପରିତ୍ୟକ୍ତ ପୁରାତନ ପୋଷକ ପାତ୍ରରୁ ରୋଗଦାୟକ ବା ରୋଗଦ ଜର୍ମ ନେଇ ରୋପଣ କ୍ରିୟା ସମ୍ପାଦନ କଲେ। କୁକୁଡ଼ାଗୁଡ଼ିକ ସାମାନ୍ୟ ରୋଗରେ ପଡ଼ିଲେ ମାତ୍ର ମୁକୁଳିଗଲେ। ଏହାପରେ ପୁଣି ଥରେ ରୋଗରୋପଣ ଅଭିକ୍ରିୟାରେ ନୂଆ କୁକୁଡ଼ା ଅଭାବରୁ ସେହି ରୋଗମୁକ୍ତ କୁକୁଡ଼ାଙ୍କୁ ବ୍ୟବହାର କରାଗଲା। ଉତ୍କଟ ରୋଗଦାୟକ ବୀଜ ତାଙ୍କ ଦେହରେ ରୋପଣ କରାଗଲା, କିନ୍ତୁ ତାଙ୍କୁ ରୋଗ ଆଦୌ ବାଧିଲା ନାହିଁ। ଏହି ଘଟଣା ପରେ ପାଶ୍ଚରଙ୍କ ଆଖିରୁ ଅନ୍ଧ ପୁଟୁଳି ଖୋଲିଗଲା। ଏହି ଉପାୟ ଅବଲମ୍ବନ କରି ସେ କଣ୍ଠ ଅଳତି ରୋଗରୁ ମେଣ୍ଢାମାନଙ୍କୁ ଏବଂ ଜଳାତଙ୍କ ରୋଗରୁ ମଣିଷକୁ ରକ୍ଷା କରିପାରିଥିଲେ। ତାପରେ ଅନ୍ୟାନ୍ୟ ଅନେକ ସଂକ୍ରାମକ ରୋଗ ବିରୁଦ୍ଧରେ ରୋଗରୋଧକ ଶକ୍ତି ସଞ୍ଚାର କରିବା ପଥ ସୁଗମ ହେଲା। ଅନ୍ୟ ଏକ ଆକସ୍ମିକ ପର୍ଯ୍ୟବେକ୍ଷଣ ଯୋଗୁଁ ଇନ୍ସୁଲିନ୍ ଆବିଷ୍କୃତ ହୋଇଥିଲା ଏବଂ ତଦ୍ୱାରା ହଜାର ହଜାର ବହୁମୂତ୍ର ରୋଗୀଙ୍କର ସୁସ୍ଥିକର ଜୀବନର ସୀମା ବହୁ ପରିମାଣରେ ବଢ଼ାଇ ଦେଇହେଲା। ଭନ୍ ମେରିଂ ଏବଂ ମିଲୋସ୍କି ଜୀର୍ଣ୍ଣ ପ୍ରକ୍ରିୟାରେ ଅଗ୍ନାଶୟର ପ୍ରଭାବ ସମ୍ବନ୍ଧରେ ଗବେଷଣା କରୁଥିଲେ। କେତେଗୁଡ଼ିଏ କୁକୁରଙ୍କ ଉଦରରୁ ସେହି ଅଙ୍ଗଟି କାଟି ନେଇ ସେମାନେ କ'ଣ ହେବ ଲକ୍ଷ୍ୟ କରୁଥିଲେ। ଭାଗ୍ୟକୁ ଜଣେ ସାହାଯ୍ୟକାରୀ ଲକ୍ଷ୍ୟ କଲେ ଯେ ଅସଂଖ୍ୟ ମାଛି ସେହି ପଶୁଙ୍କ ମୂତ୍ର ପାର୍ଶ୍ୱରେ ଭଣ ଭଣ ହେଉଛନ୍ତି। ଗବେଷକ ଦୁଇଜଣ ଏହି ତଥ୍ୟଟିକୁ ଅନୁଧ୍ୟାନ କରି ଜାଣିଲେ ଯେ ଅଗ୍ନାଶୟ ବିହୀନ ପଶୁଙ୍କ ମୂତ୍ରରେ ଶର୍କରା ଭରି ରହିଛି। ଏହିପରି ଆକସ୍ମିକ ଭାବେ ବହୁମୂତ୍ର ବ୍ୟାଧିର ମୂଳ ଧରାପଡ଼ିଲା ଏବଂ ତାର ନିରାକରଣ ସହଜ ହେଲା। ଅନ୍ୟ ଏକ ଆକସ୍ମିକ ଘଟଣାରୁ ଫ୍ଲେମିଂ ବହୁବିଧ ଦୁର୍ଦ୍ଧଶ ରୋଗନାଶକାରୀ ଜୀବାଣୁ ବା ଆଣ୍ଟିବାୟୋଟିକ୍ ପେନ୍ସିଲିନ୍ ଆବିଷ୍କାର କରିଥିଲେ। ସେ ପୋଷପାତ୍ରରେ ରୋଗଦମାନଙ୍କୁ ବଢ଼ାଉଥିଲେ। ଦୈବାତ ଥରେ ସେହିପରି ଗୋଟିଏ ପୋଷପାତ୍ରରେ ପେନିସିଲିନିୟମ ନାମକ ଏକ ଫିମ୍ପିର ରୋଗ ରେଣୁ ପଡ଼ିଯାଇଥିଲା। ପେନିସିଲିନିୟମ ବଢ଼ିଲା ଏବଂ ରୋଗଦ ଜୀବାଣୁଗୁଡ଼ିକୁ ମାରିଦେଲା। ଏଥିରୁ ଫ୍ଲେମିଂ ସଙ୍କେତ ପାଇ ପ୍ରମାଣ କଲେ ଯେ ପେନିସିଲିନିୟମ ଫିମ୍ପି ଦେହରୁ ଏକ ପ୍ରକାର ବିଷ ନିର୍ଗତ ହୁଏ ଏବଂ ତାହା ଅନ୍ୟାନ୍ୟ ବହୁ ପ୍ରକାର ଜୀବାଣୁଙ୍କୁ ମାରିଦିଏ। ପେନିସିଲିନ୍ ଓ ତତ୍ଜାତୀୟ ଅନ୍ୟାନ୍ୟ ଜୀବାଣୁ ବିଷ ଯେ ଅଧୁନା ଆମର କେତେ ପ୍ରୟୋଜନ ତାହା ବଖାଣି କହିବା ନିଷ୍ପ୍ରୟୋଜନ। ଉଲ୍ଲିଖିତ ଦୃଷ୍ଟାନ୍ତମାନଙ୍କରୁ ପ୍ରତୀୟମାନ ହେବ ଯେ ବିଜ୍ଞାନର ଆବିଷ୍କାର ମୁଖ୍ୟତଃ ଏକ ଏକ ଆକସ୍ମିକ ବ୍ୟାପାର, କିନ୍ତୁ ପ୍ରକୃତରେ ସବୁ କ୍ଷେତ୍ରରେ ଏପରି ବିଚାର ସତ୍ୟର ଅପଳାପ ମାତ୍ର। ବିଜ୍ଞାନ ଆକାଶର ଅସଂଖ୍ୟ ଆବିଷ୍କାର ତାରା ମଧ୍ୟରେ ଆକସ୍ମିକ ଆବିଷ୍କାରଗୁଡ଼ିକ ଗୋଟିଏ ଗୋଟିଏ ଉଲ୍କା ମାତ୍ର। ଏହି ପ୍ରବନ୍ଧର ପ୍ରଥମ ଭାଗରେ ଉଲ୍ଲେଖ କରାଯାଇଛି ଯେ ସବୁ କାଳରେ ଏବଂ ସବୁ କ୍ଷେତ୍ରରେ ଆକସ୍ମିକ ଘଟଣା ଆଶା କରାଯାଏ, ତେବେ ସେହି ଆକସ୍ମିକତାରୁ ଲାଭ ଉଠାଇବା ସବୁବେଳେ ସମ୍ଭବ ହୁଏ ନାହିଁ। ଆକସ୍ମିକତାକୁ କାର୍ଯ୍ୟକାରୀ କରିବା ବା ସଦୁପଯୋଗ କରିବା ନିମିତ୍ତ ବିପୁଳ ଅନୁଭୂତି, ଗଭୀର ପ୍ରଜ୍ଞା ଏବଂ ଉଦାର ମନୋଭାବ ଆବଶ୍ୟକ। ବୁଢ଼ୀମା କାହାଣୀରେ ଅଛି ଯେ ପାର୍ବତୀଙ୍କ ସାନୁନୟ ଅନୁରୋଧରେ ସଦାଶିବ ମହେଶ ଜଣେ ଦୁଃସ୍ଥ ଦରିଦ୍ର ଭିକ୍ଷୁକ ପଥରେ ଏକ ରତ୍ନଭଣ୍ଡାର ଥୋଇଦେଲେ, ମାତ୍ର ଦୁର୍ଭାଗ୍ୟବଶତଃ ଭିକ୍ଷୁକ ତାହା ଆବିଷ୍କାର କରିପାରିଲା ନାହିଁ। ରତ୍ନଭଣ୍ଡାର ଥିବା ସ୍ଥାନରେ ସେ ଆଖି ବୁଜିଦେଇ ଅନ୍ଧର ଅଭିନୟ କରି ଶିଖିବାକୁ ଇଚ୍ଛା କଲା। ସଦା ଜାଗ୍ରତ ନ ରହିଲେ ଆକସ୍ମିକ ସୁଯୋଗକୁ ହରାଇବାକୁ ହୋଇଥାଏ। ଆର୍କମେଡିସ୍ ସନ୍ତରଣ କରୁ କରୁ ଆପେକ୍ଷିକ ଗୁରୁତ୍ୱ ତତ୍ତ୍ୱ ତାଙ୍କ ମନକୁ ଆଲୋଡ଼ିତ କରିଥିଲା। ସେ ଆର୍ଦ୍ର ଓ ଉଲଗ୍ନ ଅବସ୍ଥାରେ ସମସ୍ତ ପରିବେଶକୁ ଭୁଲି ଉନ୍ମାଦ ପରି ଧାଇଁ ଆସିଥିଲେ ସେହି ସମସ୍ୟାର ବିଶଦ ସମାଧାନ ନିମିତ୍ତ। ସେଉ ବୃକ୍ଷ ମୂଳରେ ବସି ନ୍ୟୁଟନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଆତ୍ମବିସ୍ମୃତ ଥିଲେ। ଗଛରୁ ଗୋଟିଏ ପାଚିଲା ସେଉ ସାମ୍ନାରେ ଖସି ପଡ଼ିଲା। ନ୍ୟୁଟନଙ୍କ ମାନସିକ ଶାନ୍ତ ସରୋବରରେ ତରଙ୍ଗ ଖେଳିଲା। ସେ ମହାଜାଗତିକ ମାଧ୍ୟାକର୍ଷଣ ଶକ୍ତି ଆବିଷ୍କାର କଲେ। ତରୁଣ ଗାଲିଲିଓ ଚିରାଚରିତ ପ୍ରଥାରେ ମନ୍ଦିରକୁ ଯାଇଥିଲେ ଉପାସନା ନିମିତ୍ତ, କିନ୍ତୁ ମନ୍ଦିର ମଧ୍ୟରେ ଦୋଳାୟିତ ଗୋଟିଏ ଆଲୋକ ଝାଡ଼ ତାଙ୍କର ଲକ୍ଷ୍ୟ ବଦଳାଇ ଦେଲା। ସେହି ବିଷୟରେ ସେ ମନୋନିବେଶ କଲେ ଏବଂ ଦୋଳନ ତଥ୍ୟ ଧରାପଡ଼ିଲା, ଫଳରେ ଅଖଣ୍ଡ କାଳର ପରିମାପ ସମ୍ଭବ ହେଲା। ସାମାନ୍ୟ ବା ତୁଚ୍ଛ ଘଟଣାଗୁଡ଼ିକରୁ ମହାନ ତତ୍ତ୍ୱ ସମ୍ଭବପର ହୋଇଛି। ଏକଥା ଭାବିଲେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଲାଗେ ଯେ ସେହି ତତ୍ତ୍ୱ ବା ସତ୍ୟଗୁଡ଼ିକ ତା ଆଗରୁ କାହିଁକି ଲୋକେ ବାହାର ନକଲେ। ଆଦିମ କାଳରୁ ମନୁଷ୍ୟ ଜଳରେ ସନ୍ତରଣ କରିଆସିଛି, ଗଛରୁ ପତ୍ର ଫୁଲ ଫଳ ଝଡ଼ିଛି ଏବଂ ଭଙ୍ଗା ପଥର ଖଣ୍ଡ ଭୂଇଁ ଆଡ଼କୁ ଟାଣି ହୋଇ ଆସିଛି। ମନ୍ଦିରରେ ଝୁଲୁଥିବା ଝାଡ଼ ତ ଲକ୍ଷ ଲକ୍ଷ ଲୋକ ଦେଖିଥିଲେ, ପୁଣି ନିଆଁ ଓ ମାଟିପାତ୍ରର ବ୍ୟବହାର ଜାଣିଥିବା ଯୋଗୁଁ ଅଗଣିତ ଲୋକ ବାଷ୍ପର ଚାପ ଉପଲବ୍ଧି କରିଥିବେ। ତେବେ ସେସବୁର ପ୍ରୟୋଗ ହେଲା ନାହିଁ କିପରି? ନହେବାର ଏକମାତ୍ର କାରଣ ମାନସିକ ପ୍ରସ୍ତୁତିର ଅଭାବ। ସେତେବେଳେ ସେସବୁର ସଙ୍କେତ କଳନା କରିବାକୁ ଲୋକଙ୍କର ସମ୍ବଳ ନଥିଲା। ତେଣୁ କେବଳ ଆକସ୍ମିକତା ଆବିଷ୍କାର କରେ ନାହିଁ, ଅର୍ଥାତ୍ କୌଣସି ଆବିଷ୍କାର କେବଳ ଆକସ୍ମିକ ନୁହେଁ, ପ୍ରତ୍ୟେକ ଆବିଷ୍କାରର ମୂଳରେ ଥାଏ ମହାନୁଭବ ପ୍ରଜ୍ଞାଶୀଳ ବୀରତ୍ୱ ଓ ଏକାଗ୍ରତା। କେବଳ ଆବିଷ୍କାର ଯଥେଷ୍ଟ ନୁହେଁ, ଆବିଷ୍କାରକୁ ଉପଯୁକ୍ତ ଲୋକ କଲ୍ୟାଣକର ପ୍ରୟୋଗରେ ଲଗାଇବା ପାଇଁ ଅକ୍ଳାନ୍ତ ଓ ଅସୀମ ପରିଶ୍ରମ ଏବଂ ଦୃଢ଼ ପ୍ରତିଜ୍ଞା ଅଗ୍ରଣୀର ସଂକଳ୍ପ ଲୋଡ଼ା। କଲମ୍ବସ୍ଙ୍କ ଆବିଷ୍କାର ପରେ ପଶ୍ଚିମ ଗୋଳାର୍ଦ୍ଧର ବିକାଶ କିମ୍ବା ୱାଟ୍ଙ୍କ ଆବିଷ୍କାର ପରେ ବାଷ୍ପୀୟ ଯାନର ବିକାଶ କଥା ପର୍ଯ୍ୟାଲୋଚନା କଲେ ଏହା ଜଣାପଡ଼େ, ଆବିଷ୍କାର ସାମାଜିକ ବିପ୍ଳବ ଆଣିବା ପଛରେ ଅଜସ୍ର ହର୍ଷ ବିଷାଦ ଜୟ ପରାଜୟ ଲୁଚି ରହିଥାଏ। ବୃକ୍ଷର ବୀଜ ଚାରିଆଡ଼େ ବୁଣି ହୋଇପଡ଼େ, ଯେଉଁଠି ପାଗ ଯୋଗ ମିଳେ କେବଳ ସେଇଠି ବୀଜରୁ ଅଙ୍କୁର ଉଦ୍ଗମ ହୁଏ। ଚାରା ଗଛ ବଢ଼େଇବା ପାଇଁ ପୁଣି ଉପଯୁକ୍ତ କ୍ଷେତ୍ର, କର୍ଷଣ, କେତେ ଯତ୍ନ ଓ ଉପାଦାନ ପ୍ରୟୋଜନ, ତେବେ ଯାଇ ଲାଭପ୍ରଦ ଫୁଲ ବା ଫଳ ଉଦ୍ୟାନ ଗଠିତ ହୁଏ। ଠିକ୍ ସେହିପରି ବିଜ୍ଞାନର ଆବିଷ୍କାର ବୀଜ ସ୍ୱରୂପ ମାତ୍ର, ବିନା ଆଶ୍ରୟରେ ଏହା ବର୍ତ୍ତିପାରେ ନାହିଁ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଡକ୍ଟର ବିଦ୍ୟାଧର ପାଢ଼ୀଙ୍କ ପ୍ରବନ୍ଧ ଆକସ୍ମିକତା ଓ ଆବିଷ୍କାର। ରହିଲୁ, ନମସ୍କାର।